ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଲୋକସଭାରେ ଆଗତ ହେଲା ୱାକଫ ସଂଶୋଧନ ବିଲ୍. ୱାକଫ ବୋର୍ଡର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ୱାକଫ ସମ୍ପତ୍ତିର ସୁପରିଚାଳନାକୁ ଦୃଷ୍ଟିରେ ରଖି ଏହି ବିଲ୍ ଆଗତ କରାଯାଇଛି, କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ. ଦେଶର ଭାବନା ସହିତ ମିଳିମିଶି କାମ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ. ଦେଶବ୍ୟାପୀ 4-5% ପର୍ଯ୍ୟନ୍ତ ବୃଦ୍ଧି ପାଇଲା ଟୋଲ୍ ଶୁଳ୍କ. ଆମେରିକାରେ ଆଜିଠାରୁ ଲାଗୁ ହେବ ନୂଆ ଶୁଳ୍କ ନୀତି. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା. ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଆଗତ ହୋଇଛି. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ବିଲ୍ ଆଗତ କରି କହିଛନ୍ତି, ୱାକଫ ବୋର୍ଡର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ୱାକଫ ସମ୍ପତ୍ତିର ସୁପରିଚାଳନାକୁ ଦୃଷ୍ଟିରେ ରଖି ଏହି ବିଲ୍ ଆଗତ କରାଯାଇଛି. ଏହି ବିଲ୍ ମସ୍ଜିଦ୍ଗୁଡ଼ିକର ପରିଚାଳନା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଶ୍ରୀ ରିଜିଜୁ ସ୍ୱଷ୍ଟ କରିଛନ୍ତି. ସେ କହିଛନ୍ତି, ଏହି ବିଲ୍ ଅନୁଯାୟୀ ୱାକଫ ବୋର୍ଡରେ ମୁସଲମାନ ସମ୍ପ୍ରଦାୟ, ମହିଳା ଏବଂ ଅନ୍ୟ ଅଂଶୀଦାର ପ୍ରତିନିଧି ସଦସ୍ୟ ରହିବେ. ବିଲ୍କୁ ନେଇ ବିରୋଧୀ ଦଳ ଲୋକଙ୍କୁ ବିଭ୍ରାଟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି. ସେ କହିଛନ୍ତି, 2013 ୟୁପିଏ ଶାସନ ସମୟରେ ୱାକଫ ଆଇନରେ ହୋଇଥିବା ସଂଶୋଧନ ଅନ୍ୟ ଆଇନଗୁଡ଼ିକ ଉପରେ ଅଧିକ ପ୍ରଭାବ ପକାଇଥିଲା. କଂଗ୍ରେସ ଶାସନ ସମୟରେ ଦିଲ୍ଲୀର ପ୍ରମୁଖ ଅଞ୍ଚଳରେ ଥିବା ମୋଟ 123 ସମ୍ପତ୍ତି ଦିଲ୍ଲୀ ୱାକଫ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା ବୋଲି ସେ କହିଛନ୍ତି. ଯୁଗ୍ମ ସଂସଦୀୟ କମିଟି ବିଭିନ୍ନ କ୍ଷେତ୍ରରୁ ମତାମତ ଗ୍ରହଣ କରିବା ପରେ ସେମାନଙ୍କର ସୁପାରିଶ ସରକାରଙ୍କୁ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ ଗୃହରେ କହିଛନ୍ତି.
ପ୍ରାଇଭେଟ ପ୍ରପର୍ଟି ହିସାବରେ ଦୁନିଆ ମେ ସବସେ ଜ୍ୟାଦା ୱାକଫ ପ୍ରପର୍ଟି ହିନ୍ଦୁସ୍ତାନ ମେ ହେ, ସିର୍ଫ ହମାରା ଦେଶ ମେ ହି ନହିଁ, ଦୁନିଆ କା ସବସେ ବଡ଼ା ଔର ସବସେ ଜ୍ୟାଦା ୱାକଫ ପ୍ରପର୍ଟି ହିନ୍ଦୁସ୍ତାନ ମେ ହେ। ତୋ ଫିର୍ ୟେ କ୍ୟୁଁ ହେ, 60 ସାଲ ତକ ଆପ ସରକାର ମେ ରହେ ହେ, ହମାରା ଦେଶ ମେ ମୁସଲମାନ ଇତନା ଗରିବ କ୍ୟୁଁ ହେ, ଜବ ଦୁନିଆ କା ସବସେ ଜ୍ୟାଦା ୱାକଫ ପ୍ରପର୍ଟି ହମାରା ଦେଶ ମେ ହେ। ତୋ ହମାରା ଗରିବ ମୁସଲମାନୋଁ କା ପଢ଼ାଇ କେ ଲିଏ, ମେଡିକାଲ ଟ୍ରିଟମେଣ୍ଟ କେ ଲିଏ, ସ୍କିଲିଂ କେ ଲିଏ, ଇନକମ ଜେନେରେସନ କେ ଲିଏ କ୍ୟୁଁ କାମ ନହିଁ ହୁଆ ଆଜ ତକ ବତାଇଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରି ଅବସରରେ ମା ଅମ୍ବେଙ୍କ ପୂଜାର୍ଚ୍ଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଏକ ପ୍ରାର୍ଥନାକୁ ପୋଷ୍ଟ କରି ସମସ୍ତେ ମା ଅମ୍ବେଙ୍କ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା ଶୁଣିବାକୁ ଅନୁରୋଧ କରିଛନ୍ତି। ଯୁବବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଯୁବବର୍ଗଙ୍କୁ ଦେଶର ଭାବନା ସହିତ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ଆୟୋଜିତ ଭାରତ ଯୁବ ସଂସଦରେ ଉଦ୍ବୋଧନ ଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବୁଝିବାରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।
इस बार यूथ पार्लियामेंट का थीम विकसित भारत के साथ जुड़ी गई। आप युवा भाग्यशाली है, जिस परिसर में आप बैठे हैं, ये सारा संकुल पार्लियामेंट संकुल बोला जाता है। ये ही परिसर में हमारे देश के नीति निर्धारक लोगों ने डिबेट करा था, डिस्कशन करा था, संवाद करा था और एक मति बना के देश को एक महान कॉन्स्टिट्यूशन दिया था।
ଏହି ଦୁଇଦିନିଆ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ବିକଶିତ ଭାରତ, ଦେଶର ଅଭିବୃଦ୍ଧିରେ ଯୁବବର୍ଗଙ୍କ ଯୋଗଦାନ। 300 ଜିଲ୍ଲାରୁ ମନୋନୀତ ଯୁବକ ଯୁବତୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜନୀତି ସହିତ ଦେଶର ସାର୍ବଜନୀନ ନୀତିଗୁଡ଼ିକ ସହିତ ଯୋଡ଼ି ହେବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଶକ୍ତିଶାଳୀ ମଞ୍ଚ ଭାବେ କାର୍ଯ୍ୟ କରିବ। ଶାସନ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବବର୍ଗଙ୍କୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା 7 ଏବଂ 8 ତାରିଖରେ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ଏହି ଅବସରରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ସହିତ ପରିସ୍ଥିତି ନେଇ ବିସ୍ତୃତ ଆଲୋଚନା ହେବ। ମନ୍ତ୍ରୀ ଶ୍ରୀ ଶାହା ପୁଲିସ୍, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ ଗୋଇନ୍ଦା ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଏହି ବୈଠକରେ ମତ ବିନିମୟ କରିବେ। ଆତଙ୍କବାଦ ବିରୋଧୀ ଅଭିଯାନ, ସୀମାପାର ଅନୁପ୍ରବେଶ ଏବଂ ଜାମ୍ମୁ କାଶ୍ମୀରର ସାମଗ୍ରିକ ସୁରକ୍ଷା ଦିଗରେ ବୈଠକରେ ଆଲୋଚନା ହେବାର ଆଶା କରାଯାଉଛି। ଏହି ଗସ୍ତ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆନ୍ତର୍ଜାତିକ ସୀମାର ଆଗୁଆ ଅଞ୍ଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର କ୍ଷେତ୍ରରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା କହିଛନ୍ତି, ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ। ଦେଶବ୍ୟାପୀ ଟୋଲ୍ ଶୁଳ୍କ 4-5% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଶୁଳ୍କ ବୃଦ୍ଧି ତୁରନ୍ତ ଲାଗୁ ହୋଇଥିବା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନ୍ଏଚ୍ଏଆଇ ସୂଚନା ଦେଇଛନ୍ତି। ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଏନ୍ଏଚ୍ଏଆଇ କହିଛି। ଏହି ସଂଶୋଧିତ ଦର ଏକ୍ସପ୍ରେସ୍ ଓ୍ୱେ ଏବଂ ଜାତୀୟ ରାଜପଥଗୁଡ଼ିକ ପାଇଁ ଲାଗୁ କରାଯାଇଛି। ଆମେରିକାରେ ଆଜିଠାରୁ ନୂଆ ଶୁଳ୍କ ନୀତି ଲାଗୁ ହେବ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ହ୍ୱାଇଟ୍ ହାଉସ୍ ମୁଖପାତ୍ର କାରୋଲିନ୍ ଲିଭିଟ୍ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜିଠାରୁ ଏହି ପରିବର୍ତ୍ତିତ ନୀତି ଲାଗୁ କରିବେ। ଆମେରିକୀୟ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଥିବା ଦେଶଗୁଡ଼ିକ କ୍ଷେତ୍ରରେ ଏହି ନୂତନ ଶୁଳ୍କ ନୀତି ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ଙ୍କ ଘୋଷଣା ପରେ ପରେ ତୁରନ୍ତ ଲାଗୁ ହେବ। ତେବେ ଅଟୋ ଆମଦାନୀ କ୍ଷେତ୍ରରେ 25% ବର୍ଦ୍ଧିତ ଶୁଳ୍କ ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ସେ ସୂଚନା ଦେଇଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍ ଏପ୍ରିଲ୍ 2 ତାରିଖକୁ ମୁକ୍ତି ଦିବସ ଭାବେ ନାମିତ କରିଥିଲେ। ସେ କହିଥିଲେ ଏହି ଶୁଳ୍କ ନୀତି ଆମେରିକାକୁ ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳତାରୁ ମୁକ୍ତ କରିବ। ଆମେରିକା କାରବାର କରୁଥିବା ସମସ୍ତ ଦେଶଗୁଡ଼ିକ କ୍ଷେତ୍ରରେ ଏହା ଲାଗୁ ହେବ ବୋଲି ହ୍ୱାଇଟ୍ ହାଉସ୍ ମୁଖପାତ୍ର କହିଛନ୍ତି। ହ୍ୱାଇଟ୍ ହାଉସ୍ର ବାଣିଜ୍ୟ ପରାମର୍ଶଦାତା ପିଟର ନାଭୋରୋ କହିଛନ୍ତି ଏହି ନୂତନ ଶୁଳ୍କ ନୀତି ଯୋଗୁଁ ବାର୍ଷିକ $600 ବିଲିୟନ୍ ସଂଗୃହୀତ ହୋଇପାରିବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠାରୁ ବଡ଼ ଟିକସ ବୃଦ୍ଧି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆମେରିକାର ଆମଦାନୀ କରୁଥିବା ଦ୍ରବ୍ୟଗୁଡ଼ିକ ଉପରେ ସମସ୍ତ ଶୁଳ୍କ ଛାଡ଼ କରିବାକୁ ଇସ୍ରାଏଲ୍ ଘୋଷଣା କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ଓ ଅର୍ଥନୀତି ମନ୍ତ୍ରଣାଳୟ ମିଳିତ ବିବୃତ୍ତିରେ ଏହି ଘୋଷଣା କରିଛନ୍ତି। ଶୁଳ୍କ ହ୍ରାସ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବ ବୋଲି ମିଳିତ ବିବୃତ୍ତିରେ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନୂତନ ଶୁଳ୍କ ନୀତି ଲାଗୁ ହେବାର ଦିନକ ପୂର୍ବରୁ ଇସ୍ରାଏଲ୍ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଇସ୍ରାଏଲ୍ର ଏହି ପଦକ୍ଷେପକୁ ସେଠାକାର ସଂସଦର ଅର୍ଥ କମିଟି ଅନୁମୋଦନ କରିବାର ଆବଶ୍ୟକତା ରହିଛି। ଗୁଜରାଟରେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟିବାରୁ 21 ଜଣଙ୍କର ମୃତ୍ୟୁ ହୋଇଛି। 6 ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ 4 ଜଣ ମହିଳା ଏବଂ 3 ଜଣ ଶିଶୁ ଅଛନ୍ତି। ବନସ୍କଣ୍ଟା ଜିଲ୍ଲାର ଦିଶା ସହରରେ ବେଆଇନ ଭାବେ ଚାଲୁଥିବା ଏହି ବାଣ ଗୋଦାମରେ ଗତକାଲି ବିସ୍ଫୋରଣ ଘଟିଥିଲା। ଗୋଦାମ ମାଲିକଙ୍କ ସମେତ 2 ଜଣଙ୍କୁ ଗିରଫ କରାଯାଇଛି। ମୃତାହତଙ୍କ ମଧ୍ୟରେ ମଧ୍ୟପ୍ରଦେଶର ଅନେକ ଲୋକ ଥିବା ଜଣାପଡ଼ିଛି। ଗୋଦାମ ଘର ଭୁଶୁଡ଼ି ପଡ଼ିବାରୁ ସେମାନେ ଭଗ୍ନାବଶେଷ ତଳେ ରହିଯାଇଥିଲେ। ଆହତଙ୍କୁ ଦିଶା, ପାଲମ୍ପୁର ଏବଂ ଅହମ୍ମଦାବାଦର ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ ହୃଷିକେଶ ପଟେଲ କହିଛନ୍ତି ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4 ଲକ୍ଷ ଟଙ୍କା ଏବଂ ଆହତଙ୍କ ଲାଗି 50,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଛନ୍ତି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ର ବହୁମୁଖୀ କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଆହୁରି 15 ବ୍ୟାଙ୍କ୍କୁ ତାଲିକାଭୁକ୍ତ କରାଯାଇଛି। ଏଥିସହ ଏହି ବ୍ୟବସ୍ଥାରେ ବ୍ୟାଙ୍କ ସଂଖ୍ୟା 32କୁ ବୃଦ୍ଧି ପାଇଛି। ନୂଆଦିଲ୍ଲୀରେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟଙ୍କ ଉପସ୍ଥିତିରେ ଇପିଏଫ୍ ଏବଂ ସମ୍ପୃକ୍ତ ବ୍ୟାଙ୍କ୍ଗୁଡ଼ିକ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂତନ ତାଲିକାଭୁକ୍ତ 15 ବ୍ୟାଙ୍କ୍ ମାଧ୍ୟମରେ ପ୍ରାୟ 12,000 କୋଟି ଟଙ୍କା ସିଧାସଳଖ ଦେୟ ପ୍ରଦାନ ସମ୍ଭବ ହୋଇପାରିବ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି ଦେଶର ଭବିଷ୍ୟତ ଗଢ଼ିବାରେ ଇପିଏଫ୍ର ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ପ୍ରାୟ 8 କୋଟି ସକ୍ରିୟ ସଦସ୍ୟ ଏବଂ 78 ଲକ୍ଷରୁ ଅଧିକ ପେନ୍ସନ୍ଭୋଗୀ ଇପିଏଫ୍ ମାଧ୍ୟମରେ ସାମାଜିକ ସୁରକ୍ଷାର ସୁଫଳ ପାଉଛନ୍ତି। ଗତ ଆର୍ଥିକ ବର୍ଷରେ 6 କୋଟିରୁ ଅଧିକ ଦାବିର ସମାଧାନ ହୋଇଛି ବୋଲି ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଗ୍ରୀଷ୍ମ ପ୍ରକୋପକୁ ଦୃଷ୍ଟିରେ ରଖି ଐତିହାସିକ ଜାଲିଆନାୱାଲାବାଗ ଭ୍ରମଣ ସମୟରେ ପଞ୍ଜାବ ସରକାର ପରିବର୍ତ୍ତନ କରିଛନ୍ତି। ସକାଳ 6:30ରୁ ସନ୍ଧ୍ୟା 7:30 ପର୍ଯ୍ୟନ୍ତ ଏହା ଖୋଲା ରହିବ। ତେବେ ପଞ୍ଜାବୀ ଭାଷାରେ ଦୃଶ୍ୟ ଓ ଶ୍ରାବ୍ୟ କାର୍ଯ୍ୟକ୍ରମ ସନ୍ଧ୍ୟା 7:30ରୁ 7:30 ମଧ୍ୟରେ ଏବଂ ହିନ୍ଦୀରେ ସନ୍ଧ୍ୟା 7:45ରୁ ରାତି 8:15 ପର୍ଯ୍ୟନ୍ତ ପ୍ରଦର୍ଶନ କରାଯିବ। ସେହିଭଳି ଭାରତ ପାକିସ୍ତାନ ସୀମାରେ ଥିବା ଅଟ୍ଟାରୀ ୱାଘା ଯୁଗ୍ମ ଚେକ୍ପୋଷ୍ଟରେ ଅନୁଷ୍ଠିତ ହୋଇଥିବା ରିଟ୍ରିଟ୍ ସମାରୋହର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହି ସମାରୋହ ଏବେ ସନ୍ଧ୍ୟା 5:30ରେ ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇପିଏଲ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ଠାରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 8 ୱିକେଟ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଲୋକସଭାରେ ଆଗତ ହେଲା ୱାକଫ୍ ସଂଶୋଧନ ବିଲ୍। ୱାକଫ୍ ବୋର୍ଡର କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ୱାକଫ୍ ସମ୍ପତ୍ତିର ସୁପରିଚାଳନାକୁ ଦୃଷ୍ଟିରେ ରଖି ଏହି ବିଲ୍ ବିଲ୍ ଆଗତ କରାଯାଇଛି କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଦେଶର ଭାବନା ସହିତ ମିଳିମିଶି କାମ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ। ଦେଶବ୍ୟାପୀ 4-5% ପର୍ଯ୍ୟନ୍ତ ବୃଦ୍ଧି ପାଇଲା ଟୋଲ୍ ଶୁଳ୍କ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା।